ଦ୍ୱିତୀୟ ବିବରଣ 33 ପର୍ବ। ପରମେଶ୍ୱରଙ୍କ ଲୋକ ମୋସା ଆପଣା ମୃତ୍ୟୁ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଆଶୀର୍ବାଦ କଲେ ସେହି ଆଶୀର୍ବାଦ ଏହି। ସେ କହିଲେ, ସଦାପ୍ରଭୁ ସିଓନରୁ ଆସିଲେ, ସେ ସେୟର ସେମାନଙ୍କ ପ୍ରତି ଉଦ୍ଦିତ ହେଲେ, ସେ ପାରଣ ପର୍ବତରୁ ସୁପ୍ରକାଶିତ ହେଲେ, ଓ ସେ ଅୟୁତ ଅୟୁତ ପବିତ୍ର ପ୍ରାଣୀମାନଙ୍କ ନିକଟରୁ ଆସିଲେ। ତାହାଙ୍କ ଦକ୍ଷିଣ ହସ୍ତରେ ସେମାନଙ୍କ ପାଇଁ ଅଗ୍ନିମୟ ବ୍ୟବସ୍ଥା ଥିଲା। ହଁ, ସେ ଲୋକମାନଙ୍କୁ ପ୍ରେମ କରନ୍ତି, ତାହାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ, ଓ ସେମାନେ ତୁମ୍ଭର ଚରଣ ତଳେ ବସିଲେ, ପ୍ରତ୍ୟେକ ଜଣ ତୁମ୍ଭ ବାକ୍ୟରୁ ଗ୍ରହଣ କରିବେ। ମୂଷା ଆମ୍ଭମାନଙ୍କୁ ବ୍ୟବସ୍ଥା ଆଦେଶ ଦେଲେ, ତାହା ଯାକୁବ ସମାଜର ଅଧିକାର। ଲୋକମାନଙ୍କର ପ୍ରଧାନ ବର୍ଗର ସମାଗମ ସମୟରେ ସମସ୍ତ ଇସ୍ରାଏଲ ବଂଶ ଏକତ୍ର ହେବାବେଳେ ସେ ଯୀଶୁ ଋଣରେ ରାଜା ଥିଲେ। ରୁବେନ ବଞ୍ଚିଥାଉ ଓ ନ ମରୁ, ତଥାପି ତାହାର ଲୋକସଂଖ୍ୟକ ହେଉନ୍ତୁ, ଯିହୁଦା ପ୍ରତି ଆଶୀର୍ବାଦ ଏହି। ସେ କହିଲେ, ହେ ସଦାପ୍ରଭୁ, ଯିହୁଦାର ରବ ଶୁଣ, ଓ ତାହାର ନିଜ ଲୋକଙ୍କ ନିକଟକୁ ତାହାକୁ ଆଣ। ସେ ନିଜ ହସ୍ତରେ ଆପଣା ପାଇଁ ଯୁଦ୍ଧ କଲା, ତାହାର ବିପକ୍ଷଗଣ ବିରୁଦ୍ଧରେ ତୁମ୍ଭେ ତାହାର ଉପକାରୀ ହେବ। ପୁଣି ସେ ଲେବି ବିଷୟରେ କହିଲେ, ତୁମ୍ଭର ତୁମିମ୍ ଓ ଉରିମ୍ ତୁମ୍ଭ ଧାର୍ମିକ ପୁରୁଷ ସହିତ ଅଛି, ତୁମେ ମସାରେ ତାର ପରୀକ୍ଷା କଲ, ମରିବା ଜଳ ନିକଟରେ ତୁମେ ତାହା ସଙ୍ଗେ ବିରୋଧ କଲ। ସେ ଆପଣା ପିତା ଓ ଆପଣା ମାତା ବିଷୟରେ କହିଲା, ଆମ୍ଭେ ସେମାନଙ୍କୁ ଦେଖିନାହୁଁ, ଅବା ସେ ଆପଣା ଭାଇମାନଙ୍କୁ ସ୍ୱୀକାର କଲା ନାହିଁ, କି ଅବା ସେ ତାହାର ନିଜ ସନ୍ତାନମାନଙ୍କୁ ଚିହ୍ନିଲା ନାହିଁ। ସେମାନେ ତୁମର ବାକ୍ୟ ମାନିଅଛନ୍ତି ଓ ତୁମ୍ଭର ନିୟମ ରକ୍ଷା କରିଅନ୍ତି। ସେମାନେ ଯାକୁବକୁ ତୁମର ଶାସନ ଓ ଇସ୍ରାଏଲକୁ ତୁମର ବ୍ୟବସ୍ଥା ଶିକ୍ଷା ଦେବେ। ସେମାନେ ତୁମ୍ଭ ସମ୍ମୁଖରେ ଧୂପ ଓ ତୁମ୍ଭ ବେଦୀ ଉପରେ ହୋମବଳି ରଖିବେ। ହେ ସଦାପ୍ରଭୁ, ତାହାର ସମ୍ପତ୍ତିକୁ ଆଶୀର୍ବାଦ କର ଓ ତାହାର ହସ୍ତର କର୍ମ ଗ୍ରହଣ କର। ଯେଉଁମାନେ ତାହା ବିରୁଦ୍ଧରେ ଉଠନ୍ତି ଓ ଯେଉଁମାନେ ତାହାକୁ ଘୃଣା କରନ୍ତି, ସେମାନଙ୍କ କଟି ଦେଶ ଭାଙ୍ଗି ପକାଅ, ଯେପରି ସେମାନେ ପୁନର୍ବାର ଉଠି ନ ପାରିବେ। ସେ ବିନ୍ୟାମିନ ବିଷୟରେ କହିଲେ, ସଦାପ୍ରଭୁଙ୍କ ପ୍ରିୟ ଲୋକ ତାହାଙ୍କ ନିକଟରେ ନିର୍ଭୟରେ ବାସ କରିବ, ସେ ଦିନଯାକ ତାହାକୁ ଆବରି ରଖନ୍ତି ଓ ସେ ତାହାର ସ୍କନ୍ଦୋଦୟ ମଧ୍ୟରେ ବାସ କରନ୍ତି। ଆଉ ସେ ଯୋସେଫ ବିଷୟରେ କହିଲେ, ସଦାପ୍ରଭୁଙ୍କ ଦ୍ୱାରା ତାହାର ଦେଶ ଆଶୀର୍ବାଦ ପ୍ରାପ୍ତ ହେଉ, ଆକାଶର ଉତ୍ତମ ଦ୍ରବ୍ୟରେ, ଶିଶିରରେ ଓ ଅଧୀନସ୍ଥ ବିସ୍ତୀର୍ଣ୍ଣ ବାରିଧିରେ, ପୁଣି ସୂର୍ଯ୍ୟର ଫଳସ୍ୱରୂପ ଉତ୍ତମ ଦ୍ରବ୍ୟରେ ଓ ଚନ୍ଦ୍ରର ଫଳସ୍ୱରୂପ ଉତ୍ତମ ଦ୍ରବ୍ୟରେ, ପୁରାତନ ପର୍ବତମାନର ଉତ୍ତମ ଦ୍ରବ୍ୟରେ ଓ ନିତ୍ୟସ୍ଥାୟୀ ଗିରିଗଣର ଉତ୍ତମ ଦ୍ରବ୍ୟରେ, ଆଉ ପୃଥିବୀର ତତ୍ରୁପକ ବସ୍ତୁର ଉତ୍ତମ ଦ୍ରବ୍ୟରେ, ଯିଏ ବୁଦାରେ ବାସ କରେ ତାହାଙ୍କ ଅନୁଗ୍ରହରେ ତାହାର ଦେଶ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଉ। ଯୋସେଫର ମସ୍ତକର ଆଶୀର୍ବାଦ ବର୍ତ୍ତୁ, ଯେ ଆପଣ ଭାତୃଗଣ ନିକଟରୁ ପୃଥକ ହୋଇଥିଲା, ତାର ମସ୍ତକାଗ୍ରରେ ଆଶୀର୍ବାଦ ବର୍ତ୍ତୁ, ତାର ବୃଷଭ ଓ ପ୍ରଥମଜାତ ତାର ମହିମା ସ୍ୱରୂପ, ପୁଣି ତାହାର ଶୃଙ୍ଗ ଅରଣ୍ୟର ଶୃଙ୍ଗତୁଲ୍ୟ, ତଦ୍ୱାରା ସେ ସବୁ ଗୋଷ୍ଠୀକି ପୃଥିବୀର ସୀମାସ୍ଥିତ ସମସ୍ତଙ୍କୁ ଭୁସି ପକାଇବ। ସେ ଶୃଙ୍ଗ ଇଫ୍ରିୟମର ଅୟୁତ ଲୋକ ଓ ସେ ଶୃଙ୍ଗ ମନସିର ସହସ୍ର ସହସ୍ର ଲୋକ। ସବ୍ଲୁନ୍ ବିଷୟରେ ସେ କହିଲେ, ହେ ସବ୍ଲୁନ୍, ତୁମ୍ଭେ ଆପଣା ଯାତ୍ରାରେ ଓ ହେ ଇସାଖର, ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦ କର। ସେମାନେ ଲୋକମାନଙ୍କୁ ପର୍ବତକୁ ନିମନ୍ତ୍ରଣ କରିବେ, ସେଠାରେ ସେମାନେ ଧର୍ମବଳି ଉତ୍ସର୍ଗ କରିବେ, କାରଣ ସେମାନେ ସମୁଦ୍ରର ବହୁଳ ପଦାର୍ଥ ଓ ବାଲୁକାର ଗୁପ୍ତ ଧନ ଭୋଗ କରିବେ। ପୁଣି ଗାଦ ବିଷୟରେ ସେ କହିଲେ, ଯେ ଗାଦକୁ ବିସ୍ତାର କରନ୍ତି ସେ ଧନ୍ୟ, ସେ ସିଂହ ପରି ବାସ କରେ, ପୁଣି ସେ ବାହୁ ମସ୍ତକର ତାଳୁ ସୁଦ୍ଧା ବିଦୀର୍ଣ୍ଣ କରେ। ସେ ଆପଣା ପାଇଁ ପ୍ରଥମ ଅଂଶ ନିରୀକ୍ଷଣ କଲା, କାରଣ ସେଠାରେ ବ୍ୟବସ୍ଥାପକର ଦତ ଅଂଶ ରକ୍ଷିତ ଥିଲା, ମାତ୍ର ସେ ଲୋକମାନଙ୍କର ପ୍ରଧାନ ବର୍ଗ ସହିତ ଆସିଲା। ସେ ସଦାପ୍ରଭୁଙ୍କ ନ୍ୟାୟକର୍ମ ଓ ଇସ୍ରାଏଲ ସହିତ ତାହାଙ୍କର ଶାସନ ସିଦ୍ଧ କଲା। ପୁଣି ସେ ଦାନ ବିଷୟରେ କହିଲେ, ଦାନ ସିଂହଛୁଆ, ସେ ବାସନରୁ କୁଦା ମାରେ। ପୁଣି ସେ ନପ୍ତାଲି ବିଷୟରେ କହିଲେ, ହେ ନପ୍ତାଲି, ତୁମେ ଅନୁଗ୍ରହରେ ତୃପ୍ତ ଓ ସଦାପ୍ରଭୁଙ୍କ ଆଶୀର୍ବାଦରେ ପରିପୂର୍ଣ୍ଣ, ତୁମେ ପଶ୍ଚିମ ଓ ଦକ୍ଷିଣ ଦିଗ ଅଧିକାର କର। ପୁଣି ସେ ଆଶେର ବିଷୟରେ କହିଲେ, ଆଶେର ସନ୍ତାନ ସନ୍ତତିରେ ଆଶୀର୍ବାଦ ପ୍ରାପ୍ତ ହେଉ, ସେ ଆପଣା ଭାତୃଗଣ ନିକଟରେ ଗ୍ରାହ୍ୟ ହେଉ ଓ ସେ ଆପଣା ଚରଣ ତୈଳରେ ଡୁବାଉ, ତୁମର ଅର୍ଗଳ ଲୌହ ଓ ପିତ୍ତଳମୟ ହେବ, ପୁଣି ଯେପରି ତୁମର ଦିନ ସେପରି ତୁମର ବଳ ହେବ। ହେ ଯୀଶୁ ଋଣ, ପରମେଶ୍ୱରଙ୍କ ତୁଲ୍ୟ କେହି ନାହିଁ। ସେ ତୁମ୍ଭ ଉପକାରାର୍ଥେ ଆକାଶମଣ୍ଡଳରେ ଓ ନିଜ ଗୌରବରେ ଗଗନମଣ୍ଡଳରେ ଆରୋହଣ କରି ଗମନ କରନ୍ତି। ଅନାଦି ପରମେଶ୍ୱର ତୁମର ବାସସ୍ଥାନ ଓ ତଳେ ତାହାଙ୍କର ଅନନ୍ତକାଳ ସ୍ଥାୟୀ ବାହୁ ଅଛି। ପୁଣି ସେ ତୁମ୍ଭ ସମ୍ମୁଖରୁ ଶତ୍ରୁମାନଙ୍କୁ ତଡ଼ିଦେଲେ ଆଉ ବିନାଶ କର ବୋଲି କହିଲେ। ତୈରେ ଇସ୍ରାଏଲ ନିର୍ଭୟରେ ବାସ କଲା, ଯାକୁବର ନିର୍ଝର ଏକାକୀ ଶସ୍ୟ ଓ ଦ୍ରାକ୍ଷାମୟ ଦେଶରେ ବାସ କଲା। ହଁ, ତାହାର ଆକାଶରୁ ଶିଶିର କ୍ଷରେ। ହେ ଇସ୍ରାଏଲ, ତୁମ୍ଭେ ଧନ୍ୟ ଅଟ, ତୁମ୍ଭ ତୁଲ୍ୟ କିଏ ଅଛି? ତୁମେ ସଦାପ୍ରଭୁଙ୍କ ଦ୍ୱାରା ଉଦ୍ଧାରପ୍ରାପ୍ତ ଲୋକ, ସେ ତୁମର ଉପକାର ରୂପ ଢାଲ, ସେ ତୁମର ମହାତ୍ମ୍ୟ ରୂପ ଖଡ଼ଗ। ଏଣୁ ତୁମର ଶତ୍ରୁମାନେ ଆପେ ତୁମର ବଶୀଭୂତ ହେବେ, ପୁଣି ତୁମ୍ଭେ ସେମାନଙ୍କ ଉଚ୍ଚସ୍ଥଳୀମାନ ଦଳନ କରିବା।